ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଷନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଅପ୍ଲୋଡ଼ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ଼ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବାବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ୍ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ୱର୍ଶ କରିଛି। ତେବେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ୱର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।